आकाशवाणी। संवाद पढ़ुछंती प्रज्ञा परिमिता जेना। समस्तंक पई न्याय प्रदान सहजरे उपलब्ध करिबा उपरे प्रधानमंत्रीक गुरुत्व। नुआदिल्लीरे सुप्रीम कोर्टरे आईन सहायता वितरण तंत्र सशक्तिकरण जातीय सम्मेलनर कले उद्घाटन। विकसित भारत प्रतिष्ठा दिगरे सहरीकरण हेउछि एक पथ कहिले केन्द्रमंत्री। आफगानिस्तान उपरे पाकिस्तान सेनार आक्रमणरे 6 मृत एवं भारत अस्ट्रेलिया टी20 सीरीजरे भारत 2-1 विजय। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ସୁପ୍ରିମକୋର୍ଟରେ ଆଇନ ସହାୟତା ବିତରଣ ତନ୍ତ୍ର ସଶକ୍ତିକରଣ ଶୀର୍ଷକ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ସେ ଜାତୀୟ ଆଇନସେବା ପ୍ରାଧିକରଣ ଏନ୍ଏଏଲ୍ଏସ୍ଏ ଦ୍ୱାରା ପ୍ରସ୍ତୁତ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲ୍ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସାମାଜିକ କିମ୍ବା ଆର୍ଥିକ ପଛୁଆବର୍ଗ ନିର୍ବିଶେଷରେ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚପାରିଲେ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଆଇନଗତ ନଥିପତ୍ରକୁ ସ୍ଥାନୀୟ ଭାଷାରେ ଉପଲବ୍ଧ କରିବା ଲାଗି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ନ୍ୟାୟ ପ୍ରକ୍ରିୟାକୁ ସହଜ ଏବଂ ସରଳୀକରଣ କରିବା ଲାଗି ସରକାର ପଦକ୍ଷେପ ନେଇଥିବା ସେ କହିଛନ୍ତି। ସରକାର ସର୍ବଦା ଆଇନ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଥମିକତା ଦେଇଥାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସମସ୍ତଙ୍କ ପାଇଁ ନ୍ୟାୟ ପ୍ରଦାନ ଯେପରି ସହଜରେ ଉପଲବ୍ଧ ହୋଇପାରିବ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଲିଗାଲ ଏଡ୍ ଇସ୍ ବାତ୍ ମେ ବହୁତ ମହତ୍ୱପୂର୍ଣ୍ଣ ଭୂମିକା ନିଭାତି ହେ କି ନ୍ୟାୟ ସବକେ ଲିଏ ଆକ୍ସେସିବଲ ହୋ। ମୁଝେ ସନ୍ତୋଷ ହେ କି ଆଜ ଲୋକ ଅଦାଲତୋ ଅର୍ ପ୍ରି ଲିଟିଗେସନ ସେଟଲମେଣ୍ଟ କେ ମାଧ୍ୟମ ସେ ଲାଖୋଁ ବିବାଦ ଜଲ୍ଦି ସୌହାର୍ଦ୍ଦପୂର୍ଣ୍ଣ ଏବଂ କମ୍ ଖର୍ଚ୍ଚ ମେ ସୁଲଝାଏ ଯା ରହେ ହେ। ଭାରତ ସରକାର ଦ୍ୱାରା ଶୁରୁ କିଏ ଗଏ लीगल एड डिफेंस काउंसिल सिस्टम के तहत केवल 3 साल में लगभग 8 लाख क्रिमिनल केसेस का निपटारा किया गया है।
प्रधानमंत्री कहते 1500 अधिक पुराना आईन गुड़ी को रद्द करा जाएगी। ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସେବା ଯୋଗାଇଦେବା ପ୍ରକ୍ରିୟାକୁ ସରଳ କରିବା ସହ ବିଚାର ପ୍ରକ୍ରିୟାକୁ ମଧ୍ୟ ସରଳ କରିବା ଲାଗି ସେ ପ୍ରାଧାନ୍ୟ ଦେଇଛନ୍ତି। ଦେଶର ଗରିବ, ଦଳିତ, ପୀଡ଼ିତ ଏବଂ ବଞ୍ଚିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଆଇନ ସହାୟତା ପରିଷଦର କାର୍ଯ୍ୟ ବ୍ୟାପକ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ଅଧିକ ସୁଦୃଢ଼ କରିବା ଲାଗି ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଆଜ ଲୋକ ଅଦାଲତ ଅର୍ ପ୍ରି ଲିଟିଗେସନ ସେଟଲମେଣ୍ଟ କେ ମାଧ୍ୟମ ସେ ଲାଖୋଁ ବିବାଦ ଜଲ୍ଦି ସୌହାର୍ଦ୍ଦପୂର୍ଣ୍ଣ ଏବଂ କମ୍ ଖର୍ଚ୍ଚ ମେ ସୁଲଝାଏ ଯା ରହେ ହେ। ଭାରତ ସରକାର ଦ୍ୱାରା ଶୁରୁ କିଏ ଗଏ ଲିଗଲ ଏଡ୍ ଡିଫେନ୍ସ କାଉନ୍ସିଲ ସିଷ୍ଟମ କେ ତହତ କେବଳ 3 ସାଲ ମେ ଲଗଭଗ 8 ଲାଖ କ୍ରିମିନାଲ କେସେସ କା ନିପଟାରା କିଆ ଗୟା ହେ।
ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଜାତୀୟ ଆଇନସେବା ପ୍ରାଧିକରଣ ନାଲ୍ସା ସାଧାରଣ ନାଗରିକମାନଙ୍କୁ ଆବଶ୍ୟକ ସମୟରେ ଆଇନ ସହାୟତା ଏବଂ ସେବା ପ୍ରଦାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 2017 ଆରମ୍ଭ ହୋଇଥିବା ଟିଲ୍ ଆଇନ ଦ୍ୱାରା 1 କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇଛନ୍ତି। ସେହିପରି ନାଲ୍ସା ଅଧୀନରେ ଆଇନ ସହାୟତା କାର୍ଯ୍ୟ ନିମନ୍ତେ ବଜେଟ୍ ପରିମାଣ 2015-16 ଥିବା 68 କୋଟି ଟଙ୍କାରୁ ଚଳିତ ଆର୍ଥିକ ବର୍ଷରେ 400 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖରେ ଭୁଟାନକୁ 2-ଦିନିଆ ଗସ୍ତରେ ଯିବେ। ଏହି ଗସ୍ତକାଳରେ ଶ୍ରୀ ମୋଦି ଏବଂ ଭୁଟାନର ରାଜା ଜିଗ୍ମେ ଖେସାର ୱାଙ୍ଗଚୁକ୍ 1020 ମେଗାୱାଟ ବିଶିଷ୍ଟ ପୁନତ୍ ସାଞ୍ଚୁ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକ୍ଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଙ୍ଗୋଲା ଏବଂ ବୋତ୍ସୁଆନକୁ 6-ଦିନିଆ ଗସ୍ତରେ ଯାଇ ଆଜି ଆଙ୍ଗୋଲାଠାରେ ପହଞ୍ଚବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି 2 ରାଷ୍ଟ୍ର ଗସ୍ତ କରିବାରେ ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ରାଷ୍ଟ୍ରମୁଖ୍ୟ। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ 2 ଦେଶରେ ତାଙ୍କ ପ୍ରତିପକ୍ଷମାନଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମୁର୍ମୁ ଆଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ଲୋରେନ୍ସଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ଆଙ୍ଗୋଲାର 50ତମ ସ୍ୱାଧୀନତା ଦିବସ ବାର୍ଷିକୀ ସମାରୋହରେ ଯୋଗଦେବା ସହ ଆଙ୍ଗୋଲା ସଂସଦରେ ଉଦ୍ବୋଧନ ଦେବେ। ରାଷ୍ଟ୍ରପତି ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟରେ ବୋତ୍ସୁଆନାଠାରେ 11 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ରାଷ୍ଟ୍ରପତି ମୁର୍ମୁ ସେଠାକାର ରାଷ୍ଟ୍ରପତି ଡୋମା ବୋକୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ବୋତ୍ସୁଆନାର ଜାତୀୟ ଅଧିବେଶନରେ ଉଦ୍ବୋଧନ ଦେବା ସହ ସେଠାକାର ଐତିହାସିକ ସ୍ଥଳୀ ଏବଂ ସାଂସ୍କୃତିକ କେନ୍ଦ୍ରମାନ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି 2 ଦେଶର ଭାରତୀୟ ସମୁଦାୟର ସଦସ୍ୟମାନଙ୍କ ସହ ମତ ବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ କହିଛନ୍ତି ବିକଶିତ ଭାରତ ପ୍ରତିଷ୍ଠା ଦିଗରେ ସହରୀକରଣ ହେଉଛି ଏକ ପଥ। ସେ କହିଛନ୍ତି ଦେଶର ସହରାଞ୍ଚଳ ରୂପାନ୍ତରଣ ନିଶ୍ଚିତ ରୂପେ ନାଗରିକ କେନ୍ଦ୍ରିକ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ହେବା ଉଚିତ। ନୂଆଦିଲ୍ଲୀଠାରେ ଆଜି ଜାତୀୟ ସହରାଞ୍ଚଳ ସମ୍ମିଳନୀ 2025ର ଉଦ୍ଘାଟନ ଅଧିବେଶନରେ ଯୋଗଦେଇ ଶ୍ରୀ ଲାଲ କହିଛନ୍ତି ସରକାର ଏକ ସ୍ୱଚ୍ଛ ସୁସ୍ଥ ଏବଂ ସମୃଦ୍ଧ ସହର ଗଢ଼ିବା ଲାଗି ପ୍ରତିଶ୍ରତିବଦ୍ଧ। 2047 ସୁଦ୍ଧା ମୋଟ ଜନସଂଖ୍ୟାର 50% ଲୋକ ସହରାଞ୍ଚଳରେ ବସବାସ କରିବାର ଲକ୍ଷ୍ୟ ରହିଥିବା ସେ କହିଛନ୍ତି। ଏ ଦିଗରେ ସରକାର ଘରୋଇ କ୍ଷେତ୍ର ଏବଂ ନାଗରିକମାନଙ୍କର ସମ୍ମିଳିତ ଅଂଶଗ୍ରହଣର ଆବଶ୍ୟକତା ରହିଛି ବୋଲି ସେ ଆହ୍ୱାନ ଦେଇଛନ୍ତି। ଏକ ସ୍ୱଚ୍ଛ ସବୁଜ ଏବଂ ସୁନ୍ଦର ସହର ଗଢ଼ିବା ସହ ବିକଶିତ ଭାରତ ଲକ୍ଷ୍ୟକୁ ପୂରଣ କରିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଅମୃତ ଅନ୍ଥେମ୍ ଜଲ୍ ହି ଜନନୀର ଶୁଭାରମ୍ଭ କରିଥିଲେ। ସେ ମଧ୍ୟ ସହରାଞ୍ଚଳ ପୁଞ୍ଜି ବିନିଯୋଗ ୱିଣ୍ଡୋର ଉନ୍ମୋଚନ କରିଥିଲେ। ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପରେ ପୁଞ୍ଜିନିବେଶକୁ ସରଳ କରିବା ଲାଗି ଏହା ଏକ ନୂତନ ପ୍ଲାଟଫର୍ମ ବୋଲି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଲୋକପାତ କରିଥିଲେ। ବିହାରର ସମସ୍ତିପୁରର ସରାଇ ରଞ୍ଜନ ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିର୍ବାଚନ ଆୟୋଗ ସସ୍ପେଣ୍ଡ କରିଛନ୍ତି। ଇଭିଏମ୍ରୁ କିଛି ଭିଭିପାଟ୍ କାଗଜ ବାହାରେ ପଡ଼ିଥିବା ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇଛି ଏବଂ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏ ସଂକ୍ରାନ୍ତ ଏକ ଭିଡ଼ିଓ ପ୍ରସାରିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମକଦ୍ଦମା ରୁଜୁ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆସାମର ବିଶ୍ୱନାଥ ଜିଲ୍ଲା ଅନ୍ତର୍ଗତ ଭୋଲାଗୁଡ଼ିଠାରେ ରାଜ୍ୟର ପ୍ରଥମ ବୈଷୟିକ ଏବଂ ଧନ୍ଦାମୂଳକ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱାହିଦ କନକଲତା ବରୁଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଭାବରେ ନାମିତ ଏହି ଶିକ୍ଷାନୁଷ୍ଠାନ ବିଭିନ୍ନ ବୈଷୟିକ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ମେସିନ୍ ଲର୍ଣ୍ଣିଂ, ସାଇବର ସୁରକ୍ଷା, ଡ୍ରୋନ୍, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଆଦି ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ। 241 ଏକର ପରିମିତ ଏହି ବିଶ୍ୱବିଦ୍ୟାଳୟ ପରିସରରେ 7 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଗଢ଼ି ଉଠିବ। ଏଥିରେ 2000 ଛାତ୍ରଛାତ୍ରୀ ଅଧ୍ୟୟନ କରିବା ସହ ସେମାନଙ୍କ ମଧ୍ୟରୁ 1620 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ରହିବ। 17 ବର୍ଷୀୟ ସ୍ୱାଧୀନତା ସଂଗ୍ରାମୀ କନକଲତା ବରୁଆଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟର ନାମକରଣ କରାଯାଇଛି। 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗୋହପୁରଠାରେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ଯାଉଥିବା ସମୟରେ ତାଙ୍କ ଉପରେ ଗୁଳିଚାଳନା କରାଯାଇଥିଲା। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇଥିଲେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ସମାପ୍ତ କରିଛନ୍ତି। ସେ ଅଷ୍ଟ୍ରେଲିଆର ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ ଏବଂ ଦକ୍ଷତା ଓ ପ୍ରଶିକ୍ଷଣ ମନ୍ତ୍ରୀ ଆଣ୍ଡ୍ରୁ ଜାଇସ୍ଙ୍କ ସହ ମେଲବୋର୍ଣ୍ଣଠାରେ ସାକ୍ଷାତ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା କାଳରେ ମହତ୍ୱାକାଂକ୍ଷୀ ଏବଂ ସମତୁଲ ବ୍ୟାପକ ଅର୍ଥନୈତିକ ସହଯୋଗ ବୁଝାମଣା ସମେତ ଭାରତ ଅଷ୍ଟ୍ରେଲିଆ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ମଜବୁତ କରିବା ନେଇ ଆଲୋଚନା ହୋଇଥିଲା। ପାକିସ୍ତାନୀ ସେନା ଆଫଗାନିସ୍ତାନର କାନ୍ଧାର ପ୍ରଦେଶର ସ୍ପନ୍ ବୋଲ୍ଡାକ୍ ଜିଲ୍ଲାର 3 ଘର ଉପରେ ଆକ୍ରମଣ କରିବା ଫଳରେ 6 ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ 5 ଆହତ ହୋଇଛନ୍ତି। ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଆକ୍ରମଣ କରାଯାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। ଏଥିରେ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘର ନଷ୍ଟ ହୋଇଥିବା ଜଣାପଡ଼ିଛି। ଆଫଗାନିସ୍ତାନ ଅଧିକାରୀଙ୍କ ପକ୍ଷରୁ ପାକିସ୍ତାନ ଯୁଦ୍ଧବିରତି ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ଇସ୍ତାନବୁଲ୍ଠାରେ ପାକିସ୍ତାନ ଏବଂ ତାଲିବାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲେ ମଧ୍ୟ ପାକିସ୍ତାନ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ପୁରୁଷ ବର୍ଗ ଟି20 ସିରିଜ୍ର 5ମ ତଥା ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍ ଆଜି ବ୍ରିସ୍ବେନ୍ଠାରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ଷା ଯୋଗୁଁ ବାତିଲ କରାଯାଇଛି। ଭାରତକୁ 2-1 ସିରିଜ୍ରେ ବିଜୟ ଘୋଷଣା କରାଯାଇଛି। ଖେଳ ବନ୍ଦ କରିବା ପୂର୍ବରୁ ଭାରତ ବିନା କୌଣସି ୱିକେଟ୍ ହରି 52 ସଂଗ୍ରହ କରିଥିଲା। ଭାରତର ଶୁଭମନ ଗିଲ୍ 29 କରିଥିବାବେଳେ ଅଭିଷେକ ଶର୍ମା 23 କରିଥିଲେ। ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆର କ୍ୟାପ୍ଟେନ୍ ମିଚେଲ୍ ମାର୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ ସମସ୍ତଙ୍କ ପାଇଁ ନ୍ୟାୟ ପ୍ରଦାନ ସହଜରେ ଉପଲବ୍ଧ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ। ନୂଆଦିଲ୍ଲୀରେ ସୁପ୍ରିମକୋର୍ଟରେ ଆଇନ ସହାୟତା ବିତରଣତନ୍ତ୍ର ସଶକ୍ତିକରଣ ଜାତୀୟ ସମ୍ମିଳନୀର କଲେ ଉଦ୍ଘାଟନ। ବିକଶିତ ଭାରତ ପ୍ରତିଷ୍ଠା ଦିଗରେ ସହରୀକରଣ ହେଉଛି ଏକ ପଥ କହିଲେ କେନ୍ଦ୍ରମନ୍ତ୍ରୀ। ଆଫଗାନିସ୍ତାନ ଉପରେ ପାକିସ୍ତାନ ସେନାର ଆକ୍ରମଣରେ 6 ମୃତ ଏବଂ ଭାରତ ଅଷ୍ଟ୍ରେଲିଆ ଟି20 ସିରିଜ୍ରେ ଭାରତ 2-1 ବିଜୟୀ। ସମ୍ବାଦ ଶେଷ ହେଲା।